ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଅପରେସନ୍ ସିନ୍ଦୁର ଜରିଏ ଭାରତୀୟ ସେନା ଶୌର୍ଯ୍ୟ ଆଉ ବୀରତ୍ୱ ପ୍ରଦର୍ଶନ କରିକି ଇତିହାସ ରଚିଛେ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଥି ଆଇବା କାଏଲ ବସବା ସର୍ବଦଳୀୟ ବୈଠକ। ଭୁବନେଶ୍ୱର ସହିତ ଦେଶର 5 ଜାଗାନ ଦକ୍ଷତା ବିକାଶ ଲାଗି ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସୁରକ୍ଷା ସଚେତନତା ଲାଗି ରାଜ୍ୟର 12 ଜାଗାନ ହେଲା ମକ୍ଡ୍ରିଲ୍। ଆଉ ରାଜ୍ୟ ଆୟୁଷ ଚିକିତ୍ସା ବିକାଶ ଲାଗି ସରକାର ସ୍ଥାପନ କରିବେ 3 ସମନ୍ୱିତ ଆୟୁଷ ଚିକିତ୍ସାଳୟ। ଏଥର ପୁରା ଖବର। ଅପରେସନ୍ ସିନ୍ଦୁର ଜରିଏ ଭାରତୀୟ ସଶସ୍ତ୍ର ସେନା ଆର୍ ତାର ଶୌର୍ଯ୍ୟ ଆଉ ବୀରତ୍ୱ ପ୍ରଦର୍ଶନ କରିକିରି ଇତିହାସ ଲେଖିଛେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍। ନୂଆଦିଲ୍ଲୀଠାରେ ସୀମା ସଡ଼କ ସଂଗଠନ ବିଆର୍ଓ ତରଫୁ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀ ସିଂ କହିଛନ୍, ଭାରତୀୟ ସେନା ଅତି ସତର୍କତାର ସହିତ ଯୋଜନା କରିକିରି ଏହି ଅଭିଯାନ ଚଳେଇଛି। ଇତି ପାକିସ୍ତାନ ଆର୍ ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକାନ ଥିବା ଆତଙ୍କବାଦୀ ଅଡ୍ଡାମାନଙ୍କୁ ଧ୍ୱଂସ କରାଯାଇଛି। ଏହି ଅଭିଯାନ ବେଲ୍କେ କେନ୍ସି ସାଧାରଣ ଲୋକଙ୍କର କିଛି କ୍ଷତି ନାହିଁ ବୋଲି ଶ୍ରୀ ସିଂ କହିଛନ୍।
ମିତ୍ର, ହମନେ ହନୁମାନ ଜୀକେ ଉସ ଆଦର୍ଶ କା ପାଳନ କିଆ ହେ ଯୋ ଉନ୍ହୋନେ ଅଶୋକ ବାଟିକା ଉଜାଡ଼ତେ ସମୟ କିଆ ଥା। ଜିନ ମୋହି ମାରା ତିନ ମୋହି ମାରେ, ହମନେ କେବଲ ଉନ୍ହୀ କୋ ମାରା ଜିନ୍ହୋନେ ହମାରେ ମାସୁମୋଁ କୋ ମାରା।
ସେଆଡ଼େ ଅପରେସନ୍ ସିନ୍ଦୁରକେ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତା ଥି ସୀମା ଇଲାକା ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ, ପୁଲିସ୍ ମହାନିର୍ଦ୍ଦେଶକ ଆଉ ମୁଖ୍ୟ ଶାସନ ସଚିବମାନଙ୍କର ଗୋଟିଏ ଜରୁରୀ ବୈଠକ ଆଇଜ ହୋଇଯାଇଛି। ଆଭାସୀ ଜରିଏ ହୋଇଥିବା ଏହି ବୈଠକଟି ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାତ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକ୍କିମ୍, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆର୍ ଲଦାଖ ଆର୍ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ପ୍ରମୁଖ ଉପସ୍ଥିତ ରହିକରି ଦେଶର ସୁରକ୍ଷା ସ୍ଥିତି ବାବଦେ ଆଲୋଚନା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନ ଯାଇକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପରେସନ୍ ସିନ୍ଦୁର ବାବଦେ ଜନେଇଛନ୍। ସେନ୍ତା ଆଇବା କାଏଲ ଅପରେସନ୍ ସିନ୍ଦୁରକେ ନେଇକରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଥି ସର୍ବଦଳୀୟ ବୈଠକ ବସ୍ବା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଏ ବାବଦେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆଉ ଅସ୍ଥାୟୀ ସଦସ୍ୟମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଜନେଇ ଦିଆଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପର୍ଯ୍ୟଟକ ଆର୍ ସାଧାରଣ ଲୋକ ପହଲଗାମ ଆତଙ୍କବାଦୀ ଆକ୍ରମଣ ବାବଦ କେନ୍ସିଭିଲ୍ ତଥ୍ୟ, ଫଟୋ କି ଭିଡ଼ିଓ ଥିଲେ ସୂଚନା ଦେବାରକେ ଅନୁରୋଧ କରିଛି। ଏଥିଲାଗି ଏନ୍ଆଇଏ ତରଫୁ 2 ନମ୍ଘର 9645889816 01124362436800 ଜାରି କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଭାରତୀୟ ସେନା ତରଫୁ ଗଲାରାତି ଅପରେସନ୍ ସିନ୍ଦୁର ଜରି ପାକିସ୍ତାନ ଆର୍ ପିଓକେର 9 ଆତଙ୍କବାଦୀ ଅଡ୍ଡା ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଇଥି ବହୁଟେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ମାଟି ମିଶିଥିବା ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ଥି ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ ଥି ଭୁବନେଶ୍ୱର ସହିତ ଦେଶର 5 ଜାଗାନ ଦକ୍ଷତା ବିକାଶ ଲାଗି ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଶିଳ୍ପ ତାଲିମ ପ୍ରତିଷ୍ଠାନମାନଙ୍କର ଉନ୍ନତି ଆଉ ବିକାଶ ଲାଗି 2024-25 ଆଉ 2025-26 ବଜେଟ୍ଟି ହୋଇଥିବା ଘୋଷଣା ଅନୁସାରେ ଏହି ଉତ୍କର୍ଷ କେନ୍ଦ୍ରମାନ ସ୍ଥାପନା ହେବା। ଏହି ଯୋଜନା ଜରିଏ ଦେଶର 1000 ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଆଇଟିଆଇର ବିକାଶ କରାଯିବା ବୋଲି ଜଣାପଡ଼ିଛି। ସେନ୍ତା ଦେଶେ 5 ଆଇଟିଆଇ ଶିକ୍ଷା ଆଉ ଭିତ୍ତିଭୂମି କ୍ଷମତା ସମ୍ପ୍ରସାରଣ ଆଉ ଶକ୍ତି କ୍ଷେତ୍ରକେ କୋଇଲା ଆବଣ୍ଟନ ଲାଗି ସଂଶୋଧିତ ଶକ୍ତିନୀତି ପ୍ରସ୍ତାବକେ ବିଲ୍ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟର 12 ଜାଗା ସହିତ ଦେଶର 244 ବେସାମରିକ ସୁରକ୍ଷା ଜିଲ୍ଲାନ ଆଜି ମକ୍ଡ୍ରିଲ୍ କରାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ମକ୍ଡ୍ରିଲ୍ ସହିତ ଯୁଦ୍ଧ ଲାଗି ସାଇରନ୍ ବାଜିଥିଲା। ଉପରବେଳା 4 ପହିଲା ସାଇରନ୍ ବାଜିଲା ଉତ୍ରୁ ମକ୍ଡ୍ରିଲ୍ ମୂଲ ହୋଇଥିଲା। ଫେରଘାଏ ସାଇରନ୍ ବାଜିଲା ଉତ୍ରୁ ମକ୍ଡ୍ରିଲ୍ ବନ୍ଦ ହୋଇଥିଲା। ଯୁଦ୍ଧ କି ଜରୁରୀକାଳୀନ ସ୍ଥିତି ବେଲ୍କେ ଲୁକେ ନାଇଁ ଡରିକରି କେନ୍ ହିସାବେ ନିଜର ସୁରକ୍ଷା କରିପାରିବେ ସେ ବାବଦେ ପୁଲିସ, ଅଗ୍ନିଶମ ବାହିନୀ, ଏନ୍ସିସି ଟିମ୍ ଅଭ୍ୟାସ କରିକି ଲୁକ୍କୁ ଶିଖେଇଛନ୍। ହୀରାକୁଦ କ୍ୟାଟେଗୋରୀ 2 ବେସାମରିକ ସୁରକ୍ଷା ଜିଲ୍ଲା ଥିବାନୁ ସମ୍ବଲପୁର ସହରରେ ଭିଲ୍ ଆଜି ଯୁଦ୍ଧ ସାଇରନ୍ ବଜେଇକରି ମକ୍ଡ୍ରିଲ୍ କରାଯାଇଥିଲା। ସହରର ଲକ୍ଷ୍ମୀଟକି ଛକ, ମୁଦିପଡ଼ା, ସିଟି ସେଣ୍ଟର ମଲ୍, ଚେରୁଆପଡ଼ା ଆର୍ କ୍ଷେତ୍ରାଜପୁର ରେଳ ଷ୍ଟେସନ୍ର ଏହି ସାଇରନ୍ ବାଜିଥିଲା। ସିଟି ସେଣ୍ଟର ମଲ୍ଠାରେ ମେଡିକାଲ, ପୁଲିସ ଆଉ ଅଗ୍ନିଶମ କର୍ମଚାରୀମାନେ ଜରୁରୀ ସ୍ଥିତି ବେଳେ ଉଦ୍ଧାର କାମର ଡେମୋ ଦେଖାଇଥିଲେ। ଏହି ଅବସରରେ ଜିଲ୍ଲାର ସବୁ ଲାଇନ୍ ବିଭାଗର କର୍ମଚାରୀ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଏନ୍ସିସି କ୍ୟାଡେଟ୍ମାନେ ଭାଗ ନେଇଥିଲେ। ପହଲଗାମ ଆତଙ୍କବାଦୀ ଘଟଣା ଉତ୍ରୁ ଗଲା ତିନି ଦିନ ହେଲା ଜାତୀୟ ସୁରକ୍ଷା ଏଜେନ୍ସି ଏନ୍ଏସ୍ଏ ର ଗୋଟେ ଦଲ ପୁରୀ ନ ସୁରକ୍ଷା ସ୍ଥିତି ଯାଞ୍ଚ ଚଲେଇଛନ୍। ଶ୍ରୀମନ୍ଦିର ସୁରକ୍ଷାକେ ନେଇକରି ଆଜ ଏନ୍ଏସ୍ଏ ଦଲ ପୁରୀ ସର୍କିଟ୍ ହାଉସ୍ ଠାନେ ବୈଠକ କରିଛନ୍। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି ଏନ୍ଏସ୍ଏ ଟିମ୍ ସହିତ ଅଗ୍ନିଶମ ଏନ୍ଡିଆର୍ଏଫ୍ ଜିଲ୍ଲା ପୁଲିସ୍ ଆର୍ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଦୀଘା ଜଗନ୍ନାଥ ମନ୍ଦିର ଘଟଣାକୁ ନେଇକରି ଗଜପତି ମହାରାଜ ଦିବ୍ୟ ସିଂ ଦେବ ଆଜି ଇସ୍କନ ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍। ପୁରୀ ମହାପ୍ରଭୁମାନଙ୍କର ମୂଳପୀଠ ହେବାର ସହିତ ନୀଳାଚଳ ଧାମ ଭାବେ ପରିଚିତ, ଏଥିଲାଗି ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦକେ ହଟାବାର ଲାଗି ପଦକ୍ଷେପ ନେବାର ଲାଗି ଗଜପତି ମହାରାଜ ଚିଠି ଜରିଏ କହିଛନ୍। ଇସ୍କନର କେତେଜଣ ସଦସ୍ୟ ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ହୋଇଥିବାରୁ ଧାମ ଫଲକ ହଟାବାର ଲାଗି ତୁର୍ତ୍ତି ପଦକ୍ଷେପ ନେବାରକେ ଗଜପତି ମହାରାଜ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ରାଜ୍ୟ କ୍ୟାବିନେଟ୍ର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମଞ୍ଜୁରୀ ମିଳିଥିବାର ଜଣାପଡ଼ିଛି। ଏ ବାବଦେ ଆଉ କିଛି ସମୟ ଉତ୍ତରୁ ଲୋକସେବା ଭବନ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ ଜରିଏ ବିସ୍ତୃତ ସୂଚନା ଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଥିବା ଡାକ୍ତର ଅଭିନୟ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଆଉ ହସ୍ପିଟାଲ ଛାତ୍ର ସଂସଦର ବାର୍ଷିକ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ନୂଆ ଜରୁରୀକାଳୀନ ସେବା କେନ୍ଦ୍ର ଶିଳାନ୍ୟାସ କରବାର ସହିତ ହୋମିଓପାଥି ଗବେଷଣା ବିଭାଗ ଖୋଲବାର ଲାଗି ଘୋଷଣା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଆୟୁଷ ଚିକିତ୍ସାର ଉନ୍ନତି ଲାଗି ରାଜ୍ୟ ସରକାର ତିନିଟା ସମନ୍ୱିତ ଆୟୁଷ ଚିକିତ୍ସାଳୟ ସ୍ଥାପନା କରିବେ ବୋଲି କହିଛନ୍। ରାଜ୍ୟ ସରକାରଙ୍କ ତରଫୁ କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା ମହିଳାମାନଙ୍କୁ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ପ୍ରାକୃତିକ ଆନନ୍ଦବନଠାରେ ସୁଭଦ୍ରା ଶକ୍ତି କ୍ୟାଫେକେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ଉଦ୍ଘାଟନ କରିକି ଉଦ୍ୟୋଗପତି ହେବାର ଦିଗେ ରାଜ୍ୟର ମହିଳାମାନେ ବଢ଼ି ଚାଲିଛନ୍ ବୋଲି କହିଛନ୍। 10 ଲକ୍ଷ ଟଙ୍କା ଋଣ ନେଇକରି ମହିଳାମାନେ ଇ କ୍ୟାଫେ ମୂଲ କରିଛନ୍। କ୍ୟାଫେନୁ ମଡ଼ିଆଥି ତିଆରି ହେଉଥିବା ଭିନ୍ ଭିନ୍ ପୋଷଣ ଭରା ଖାନପାନ ପର୍ଯ୍ୟଟକମାନଙ୍କୁ ଦିଆଯିବା, ଆଘନୁ ଆନନ୍ଦବନଠାରେ ଗୋଟିଏ ସୁଭଦ୍ରା କ୍ୟାଫେ ଥିଲାବେଳେ ଏହାଦେ ଆଉ ଗୋଟିଏ କ୍ୟାଫେ ମୂଲ ହୋଇଛି। ରାଜ୍ୟର ସବୁ ସ୍କୁଲ କଲେଜ ସ୍ୱାସ୍ଥ୍ୟ କ୍ଷେତ୍ରର ସବୁ ଅନୁଷ୍ଠାନମାନଙ୍କେ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ହପ୍ତେ ତକ୍ ଏ କାର୍ଯ୍ୟକ୍ରମ ଚାଲବା, ସବୁ ବର୍ଗର ଲୋକେ କେନ୍ତାକରି ମାନସିକ ଚାପମୁକ୍ତ ହୋଇକରି ସୁସ୍ଥ ଜୀବନ ଜିଇଁପାରବେ ସେ ବାବଦେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜୋର୍ ଦେଇଛନ୍। ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ହୋଇଥିବା ଓର୍ମାସର ଦୁଇଦିନିଆ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ବୈଠକଟି ମନ୍ତ୍ରୀ ଶ୍ରୀ ନାୟକ ଓର୍ମାସ ତରଫୁ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନା, ତା'ର ସଫଳତା ଆର୍ ଦକ୍ଷତା ବୃଦ୍ଧି ବାବଦେ ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଓର୍ମାସ ଲୋକଙ୍କର ମନ ଭିତରେ ଅଛେ ଆର୍ ଗ୍ରାମୀଣ ଅର୍ଥନୀତିର କର୍ଣ୍ଣଧାର ହେବା, ଓଡ଼ିଶାର ଗାଁମାନଙ୍କର ଦରବକେ ଓର୍ମାସ ସାରା ପୃଥିବୀକେ ପହଞ୍ଚାବାର ଉଦ୍ୟମ କରୁଛେ ବୋଲି ଶ୍ରୀ ନାୟକ କହିଛନ୍। ପୁରୀ ସର୍କିଟ୍ ହାଉସ୍ଠାରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକଟି ଟ୍ରାନ୍ସପୋର୍ଟ କମିଶନର ଉପସ୍ଥିତ ରହିକରି ରଥଯାତ୍ରା ବେଲିକେ ବିଭାଗ ତରଫୁ ନିଆଯିବାରକେ ଥିବା କାର୍ଯ୍ୟକ୍ରମମାନଙ୍କ ବାବଦେ ସୂଚନା ଦେଇଥିଲେ। ବୈଠକଟି ଆର୍ଟିଓ ଅର୍ବାନ୍ ବିଭାଗର ବିଲ୍ ସମୀକ୍ଷା କରାଯାଇଥିଲା। ରଥଯାତ୍ରା ଆଗନୁ ସବୁ ଦରକାରୀ କାମ ସାରବାରକେ କମିଶନର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଚାନ୍ଦବାଲି ଇଲାକାର ହଲ୍ଦିଡିହି ଗାଁନ ଗଲାକାଲି ଫଟକା ଦୁର୍ଘଟଣାଥି ଦୁଇଜଣଙ୍କର ଜୀବନ ଯିବାର ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍। ଇତାର ସାଙ୍ଗେ ମୃତକମାନଙ୍କର ପରିବାର ଲୋକଙ୍କୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିନୁ 4 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଦେବାରକେ ଘୋଷଣା କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷନ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଅଧିକାରୀମାନେ ଯୋଗ ଦେଇକରି ପିଏମ୍ସି ସମଗ୍ର ଶିକ୍ଷା ଆଉ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ବୈଠକଟି ଏ ବଛର ମେଟ୍ରିକ୍ ଫଳାଫଲ ବାବଦେ ବିଲ୍ ସମୀକ୍ଷା କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି ବୌଦ୍ଧ ସହିତ ରାଜ୍ୟର 13ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲ୍କାନୁ ମଧ୍ୟମ ଧରଣ ବର୍ଷା ହୋଇପାରେ। କଳାହାଣ୍ଡି ରାୟଗଡ଼ା ମୟୂରଭଞ୍ଜ ବାଲେଶ୍ୱର ମାଲକାନଗିରି କୋରାପୁଟ କେନ୍ଦୁଝର ଗଜପତି ଗଞ୍ଜାମ ଆଉ ନବରଙ୍ଗପୁର ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ଧୋକାଗଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଶେଷ ମୁଖିଆ ଖବର ଫେରଗାଏ। ଅପରେସନ ସିନ୍ଦୁର ଜରିଏ ଭାରତୀୟ ସେନା ଶୌର୍ଯ୍ୟ ଓ ବୀରତ୍ୱ ପ୍ରଦର୍ଶନ କରିକି ଇତିହାସ ରଚିଛେ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଇବାକାଲି ବସ୍ବା ସର୍ବଦଳୀୟ ବୈଠକ। ଭୁବନେଶ୍ୱର ସହିତ ଦେଶର 5ଟା ଜାଗାନ ଦକ୍ଷତା ବିକାଶ ଲାଗି ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଆଉ ସୁରକ୍ଷା ସଚେତନତା ଲାଗି ରାଜ୍ୟର 12ଟା ଜାଗାନ ହେଲା ମକ୍ ଡ୍ରିଲ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।